ଜନ୍ ହୋଟେଲକୁ ପହଞ୍ଚିଛନ୍ତି।
ଜନ୍ ଆରାଇଭ୍ସ ଆଟ୍ ଦ ହୋଟେଲ୍
ଓ ଏହା ପାଇଁ ସମ୍ମୁଖ ଡେସ୍କରେ ଯାଞ୍ଚ କରେ।
ହି ଚେକ୍ସ ଇନ୍ ଆଟ୍ ଦ ଫ୍ରଣ୍ଟ ଡେସ୍କ।
ରିସେପସନିଷ୍ଟ ଦାସୀନ ହସେ।
ଦ ରିସେପ୍ସନିଷ୍ଟ ସ୍ମାଇଲ୍ସ ୱାର୍ମଲି।
ସେ ତାଉ ସେଉଁଡ଼ିକୁ ଏକ ଚାବି ଦେଉଛି।
ଶି ଗିଭ୍ସ ହିମ୍ ଏ କି।
ଜନ୍ ସେ ପାଇଁ ଚାବିକୁ ଧନ୍ୟବାଦ ଦେଇଛି।
ଜନ୍ ଥ୍ୟାଙ୍କ୍ସ ହର୍ ଫର୍ ଦ କି।
ତାର ଖୁଣ୍ଡେ ସେ ତାଙ୍କର କକ୍ଷକୁ ଯାଉଛି।
Then he goes to his room.
ଘରଟି ସୁନ୍ଦର ଓ ସଫା ଅଟା।
The room is nice and clean.
ସେ ତାଙ୍କର ବ୍ୟାଗ ନିମ୍ନେ ରଖିଥାଏ।
He puts down his bag.
ପରେ ଜନ୍ ଗୋଟିଏ ପୁଲକୁ ଯାଉଛି।
Next, John goes to the pool.
ପୁଲ ବହୁତ ବଡ଼।
The pool is very big.
ସେ ପୁଲରେ ସାଇଗଲା।
He swims in the pool.
ନିହାରଣ ପରେ ସେ ଖୁସି ଅନୁଭବ କରେ।
After swimming, he feels happy.
ଜନ୍ ତାଙ୍କର ବିଶ୍ରାମକୁ ସୁଖ ମନନ କରେ।
John enjoys his vacation.
ରୋଜା ସିଆବିଟୋଭା ଏକ ବୃଦ୍ଧା ମହିଳା।
Rosa Siabitova is an elderly woman.
ସେ ଏକାକୀ ସମସ୍ଥିତିରେ ଚାଲେ।
She lives alone in a small apartment.
ରୋଜା ପ୍ରତି ମାସ ଏକ ପେନ୍ସନ୍ ମିଳିଥାଏ।
Rosa receives a pension every month.
କିନ୍ତୁ ଏହା ଖ୍ୟାତ୍ମକ ଧନ ନୁହେଁ।
However, it is not enough money.
ସେ ଖାଦ୍ୟ ଏବଂ ବିଲ୍ଲା ପାଇଁ ପଇସା ଦେବାକୁ ଚାହିଁ ଜରୁରୀ।
She must pay for food and bills.
ପ୍ରତି ମାସ ସେ ତାଙ୍କର ଧନ ସମ୍ପର୍କରେ ଚିନ୍ତିତ।
Every month, she worries about her money.
ରୋଜାକୁ ଖୁସି କମ ଭଣ୍ଡାର କରିବା।
Rosa likes to save very little.
ସେ ତାଙ୍କର ମାନଦିନରେ ଗାର୍ଡେନିଂ କରିଥାନ୍ତି।
She loves to garden in her free time.
ତାଙ୍କର ବାଗିଚା ଛୋଟ କିନ୍ତୁ ବର୍ଣ୍ଣିନ୍ଧ୍ୟ ଅଟଣ।
Her garden is small but colorful.
ରୋସା ଫୁଲ ଏବଂ ଶାକ ବୃହତ୍ତମ ଉଗାଉଛି।
Rosa grows flowers and vegetables.
ଏହି ତାଙ୍କ ସହିତ ତିନି ମିତ୍ରଙ୍କୁ ଆଖାହନୁ।
She shares them with her friends.
ସେମାନେ କେବେ କେବେ ତାଙ୍କୁ ସହାୟତା କରନ୍ତି, ସେମାନେ ଯେତେବେଳେ କରିପାରନ୍ତି।
They help her sometimes when they can.
ରୋଜା ତାଙ୍କର ସରଳ ଜୀବନରେ ସି।
Rosa is happy with her simple life.
ଆଜି ରବିବାର ଏବଂ ମୁଁ ଏକ ପ୍ରସିଦ୍ଧ କ୍ରୀଡ଼ାଗୁରୁଙ୍କୁ ସାକ୍ଷାତକାର ପାଇଁ ଉଲ୍ଲାସିତ।
Today is Sunday and I am excited to interview a famous athlete.
ତା ବଣ୍ଡ ଲିସା ଏବଂ ସେ ବହୁତ ଚାମ୍ପିଅନସିପ୍ ଜିତିଛି।
Her name is Lisa and she has won many championships.
ମୁଁ ସେଉଁଟିର ଯାତ୍ରା ବିଷୟରେ ଶିଖିବା ପାଇଁ ଅପେକ୍ଷା କରୁଛି।
I am looking forward to learning about her journey.
ସେ ପାଞ୍ଚ ମାସ ବୟସରେ ଖେଳାଧୂଳା ଆରମ୍ଭ କରିଥିଲେ।
She started playing sports when she was just 5 years old.
ଲିସା ତାଙ୍କର ଶିକ୍ଷାଳୟ ଦଳକୁ ଖେଳିଲେ ଏବଂ କଠିନରେ ଅଭ୍ୟାସ କରିଥିଲେ।
Lisa played on her school team and trained hard.
ସେ ସଦା ପେସାବିଶେଷକ ଖେଳାଳି ହେବାକୁ ସ୍ୱପ୍ନ ଦେଖିଛନ୍ତି।
She always dreamed of becoming a professional athlete.
ଏହି ସ୍ୱପ୍ନ ତାକୁ ପ୍ରତିଦିନ ଅଭ୍ୟାସ କରାଇବା ପାଇଁ ଦବାଇଥିଲା ଏବଂ ତାଙ୍କର କୌଶଳଗୁଡ଼ିକୁ ମେଳାପ କରିବା।
This dream pushed her to train every day and improve her skills.
ସେ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି ଏବଂ କିଛି ପଦକ ଜିତିଛି।
She participated in many competitions and won several medals.
ଏବେ ସେ ଏକ ଚାରିଟି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛି ଆସନ୍ତା ମାସରେ।
Now she is preparing for a charity tournament next month.
ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ହେଉଛି ଆବଶ୍ୟକତାରେ ଥିବା ଆଶା କରୁଥିବା ଶିଶୁମାନଙ୍କୁ ସାହାଯ୍ୟ କରିବା ଓ କାର୍ଯ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଅ।
This tournament aims to help children in need and promote sports.
ମୁଁ ବିଶ୍ୱାସ କରୁଛି ଯେ ଲିସା ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା ଦେବେ।
I believe that Lisa will inspire many young athletes.
ଏହା ଦାନ ଓ କ୍ରୀଡ଼ାର ପାଇଁ ଏକ ଶ୍ରେଷ୍ଠ ଅବସର।
This is a great opportunity for charity and sports.
ସ୍ଥାନ ଉତ୍ସାହରେ ଧୀର ହେଉଥିଲା ଯେତେବେଳେ ଓଡ଼ିଆ ବିଜୟ ପାଇଁ ସଂଗ୍ରହିତ ହୁଏ।
The stadium was buzzing with excitement as fans gathered for the match.
ଜୁଆରେଜ ବଡ଼ିପାଧି ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିଲେ ପୁମାସ ଦଳ।
Juarez was ready to face off against the fierce Pumas team.
ପୁମାସ ଗୁଡ଼ିକି ଗୁରୁତ୍ୱ ଅଛି ଏବଂ ସେମାନେ ତାଙ୍କର କୌଶଳରେ ବିଶ୍ୱସ୍ତ ଥିଲେ।
Pumas had a great season and were confident in their skills.
ଲାଇନ୍ ଅପ୍ ଅନେକ ସରପ୍ରାଇଜ୍ ଥିଲେ। ଏକ ନୂତନ ଷ୍ଟ୍ରାଇକର୍ ଛି।
The lineup had some surprises, including a new striker.
ଫାନ୍ସମାନେ ଖେଳଟି କିପରି ରଚିତ ହେବ ତାହା ଦେଖିବା ପାଇଁ ବହୁତ ଉତ୍ସୁକ ଥିଲେ।
Fans were eager to see how the game would unfold.
ଜୁଆରେଜଙ୍କ କୋଚମାନେ ତାଙ୍କର ଦଳରେ ଉପରି କାମ ହେବାରୁ ବିଶ୍ୱାସ ଥିଲା।
Juarez's coach believed his team had the upper hand.
ଯେବେ ମ୍ୟାଚ୍ ଆରମ୍ଭ ହେଲା ବାତାବରଣ ଇଲେକ୍ଟ୍ରିକ୍ ଥିଲା।
As the match began, the atmosphere was electric.
ଦୁଇଟି ଦଳ ଆରମ୍ଭରୁ ଆଗ୍ରସନା ଦେଖାଇଲା।
Both teams showed aggression from the start.
ଫାନ୍ସମାନେ ଉଚ୍ଚରେ ଆହ୍ଲାଦିତ ଏକ ଗୋଲର ପାଇଁ ଆଶା କରୁଛନ୍ତି।
The fans cheered loudly, hoping for a goal.
ମଧ୍ୟରେ ପ୍ରଥମ ଆଧାର ଜୁଆରେଜରେ ପ୍ରଥମ ଗୋଲ କରିଛି।
Midway through the first half, Juarez scored the first goal.
ବିଶାଳ ଦଳ ଶ୍ରୀଗୁଜୁ ତାଲିରେ।
The crowd erupted in cheers and applause.
ପୁମାସ ଦ୍ରୁତ ଚାଲନ୍ତୁ ଏବଂ ଗୁରୁତ୍କର ପ୍ରଣାଳୀ ସହିତ ପୁଣି ଆଜ୍ଞାତ।
Pumas regrouped quickly and retaliated with a brilliant play.
ଗେମ୍ ଚାଲିଥିଲା ଏଣ୍ଡ-ଟୁ-ଏଣ୍ଡ କାରଯ୍ୟଗତି ସହିତ।
The game continued with end-to-end action.
ଦୁଇଟି ଦଳ ଅନ୍ତିମ ହୁଇଲ୍ ବଜିବା ପାଇଁ କଠିନ ଯୁଦ୍ଧ କରିଲେ।
Both teams fought hard until the final whistle blew.
ଶେଷରେ ଜୁଆରେଜ ସଫଳତା ହାସଲ କରିଥିଲେ ଏବଂ 3 ପଏଣ୍ଟ ଦ୍ୱାରା ସୁନିଶ୍ଚିତ ହେଲେ।
In the end, Juarez triumphed and secured the 3 points.
ଏହା ଏକ ମ୍ୟାଚ୍ ଥିଲା ଯାହା ବହୁତ ସମୟ ମାନ୍ୟ ହେବ।
It was a match that would be remembered for a long time.
ଲସ୍ ଏଞ୍ଜେଲସ୍ ଲେକର୍ସ ବୋଷ୍ଟନ୍ ସେଲ୍ଟିକ୍ସ ସାମ୍ନାରେ ତାଙ୍କର ସାମ୍ପ୍ରତିକ ମ୍ୟାଚ୍ ଅବିଶ୍ୱସନୀୟ ସମସ୍ୟାର ସମ୍ମୁଖୀନ ହେଲେ।
The Los Angeles Lakers faced an unprecedented challenge in their recent match against the Boston Celtics.
ଏହି ଖେଳ ତାଙ୍କର ପ୍ଲେଅଫ୍ ଆଶା ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା, ବିଶେଷ କରି ତାଙ୍କର ଷ୍ଟାର୍ ଖେଳାଳି ଆହତ ହୋଇଥିଲେ।
This game was critical for their playoff aspirations, particularly with their star player injured.
ଜକ୍ସନ୍ ହେଜ୍ ବାଣ୍ଟୁସ ଏକ ଅନୁପାତିକ ନୂତନ ଯୋଗଣ ଏହି ପ୍ରତିଯୋଗିତାରେ ପରିଣାମକ ତତ୍ଭାବରେ ଦେଖାଯାଇଛି।
Jackson Hayes, a relatively new addition to the team, was viewed as a pivotal factor in this match.
ତାଙ୍କର ଖେଳକୁ ପଢ଼ିବାର ଯୋଗ୍ୟତା ଏବଂ ତୀବ୍ର ସିଦ୍ଧାନ୍ତ ନେବା ନେଇ ସେ ଅନ୍ୟମାନେ ଠୁରେ ବିଶେଷିତୁ ସାକ୍ଷର ହୁଏ।
His ability to read the game and make quick decisions set him apart from others.
ଚାଲାଣା ସମୟରେ ତାଙ୍କର ପ୍ରତିରକ୍ଷା କୌଶଳ ସମତାନ୍ଵତ ଅନୁକୂଳ୍ୟ ବିପକ୍ଷ ପାଇଁ କିଛି ସୁଯୋଗରୋକ ବିକାଶ କରିଛି।
During the game, his defensive skills were equally impressive, thwarting several opportunities for the opposition.
ଗଡ଼ିୟକ ବଦଳିବା ବେଳେ ହେଜେ ସାମ୍ରାଜ୍ୟରେ ଦାବିକୁ ପ୍ରୟୋଗ କରିଥିଲେ।
As the clock wound down, Hayes exhibited remarkable poise under pressure.
ତାଙ୍କର ପ୍ରଦର୍ଶନ କେବଳ ତାଙ୍କର ସହଯୋଗୀଙ୍କୁ ହୃତ୍ସ୍ପନ୍ଦନ କରିବା ସହିତ ବୋଉ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ବିଶ୍ୱାସ କରେ।
His performance not only impressed his teammates but also secured a crucial victory for the Lakers.
ପରେସ୍ନା ଘଟଣାରେ ବିଶ୍ଳେଷକମାନେ ତାଙ୍କୁ ମ୍ୟାଚର ଅଜଣା ହଟ୍ଟରେ ପ୍ରଶଂସା କରିଛନ୍ତି।
In the aftermath, analysts hailed him as the unsung hero of the match.
ସେସରେ ଜାକ୍ସନ୍ ହେଜାସ ସାବେ ସେ ହେଉଛନ୍ତି ଲୋସ୍ ଏଞ୍ଜେଲସ୍ ଲେକର୍ସ ପାଇଁ ଏକ ମୂଲ୍ୟବାନ ଆସେଟ୍।
Ultimately, Jackson Hayes proved that he is a valuable asset to the Los Angeles Lakers.
ଆଗରେ ନେଇ ନାରୀ ପରିଚୟରେ ଗହନ ଶଙ୍କା ସୁରକୁ ଲୁହା ବିନନା ମାଧ୍ୟମ ଦେଖାକୁ ମିଳିର ନିମଗ୍ନ।
Recent breakthroughs in neuroscience have shed light on the enigmatic workings of the human brain.
ନୂତନ ଇମେଜିଂ ପ୍ରବୃତ୍ତିଗୁଡ଼ିକ ଏବେ ଜଟିଳ ସ୍ନାୟୁ ସମ୍ପର୍କଗୁଡ଼ିକୁ ଖୋଲା କରନ୍ତି ଯାହା ଗବେଷଣା ପାଇଁ ପୂର୍ବରୁ ଅଦୃଶ୍ୟ ଥିଲା।
Innovative imaging techniques now reveal intricate neural connections previously invisible to science.
ଏହି ଉନ୍ନତିଗୁଡ଼ିକ ଉଇ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରିଣାମ ରଖିଛି କୋଗ୍ନିଟିଭ ରୋଗଗୁଡ଼ିକ ପାଇଁ।
These advancements have significant implications for understanding cognitive disorders.
ଅଧୁନାରୂପ ଅଧ୍ୟୟନଗୁଡ଼ିକ ନ୍ୟୁରୋଡିଜେନେରେଟିଭ ରୋଗଗୁଡ଼ିକର ସଦେଉଥିବା କିମ୍ବା ସ୍ୱତନ୍ତ୍ରୀୟ ଜୀବାଣୁକୁ ବାୟୋମାର୍କରକୁ ଚିହ୍ନଟ କରିଛି।
Recent studies have identified key biomarkers indicative of neurodegenerative diseases.
ସୂଚନା ଏହି ପଥୋଲୋଜି ସୀମାକୁ ଛାଡ଼ି ଚିକିତ୍ସା ଓ ମନୋବିଜ୍ଞାନ ତୁଳନାର ଅଭିଗମ କରୁଛି।
The implications extend beyond pathology, affecting both the medical and psychological fields.
ଯେତେବେଳେ ଆମେ ଏହି ଜଟିଳ ବିଷୟରେ ଅଧିକ ଗଭୀର ଭାବରେ ଚାଲୁଥାଉଛୁ, ନୈତିକ ଭାବନାଗୁଡ଼ିକ ଆନାଲିଟିକ୍ ଭାବରେ ଓ ଆବଶ୍ୟକତାରେ ଉଭା ହୁଏ।
As we delve deeper into this intricate subject, ethical considerations emerge analytically and urgently.
ଖୋଜର ତ୍ରିତଗତି କଠୋର ନୀତିଶାସ୍ତ୍ର ଢାଞ୍ଚାର ଆବଶ୍ୟକତା ରହିଛି, ଯାହା ଗବେଷଣା ପ୍ରଥାକୁ ଦିଗ ଦେଇଥାଏ।
The rapid pace of discovery demands rigorous ethical frameworks to guide research practices.
ମାନସିକ ବିଜ୍ଞାନୀ ଓ ଚିକିତ୍ସକଙ୍କ ମଧ୍ୟରେ ସହଯୋଗ ନାବୋଧନ ପରିବେଶ ପ୍ରଭାବିତ କରେ।
The collaboration between neuroscientists and clinicians cultivates an environment of innovation.
ଏହି ଅନ୍ତର୍ବିଭାଗୀୟ ପଦ୍ଧତିମାନେ ମାନସିକ ବର୍ତ୍ତା ପ୍ରଦାନ କରେ।
Such interdisciplinary approaches foster a comprehensive understanding of brain functionality.
ଆନ୍ତେ, ଏହି ଆବିଷ୍କାରଗୁଡ଼ିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ପାଇଁ ଉପଦେଶ ଦେଇପାରେ।
Ultimately, these discoveries may lead to revolutionary treatments for mental health issues.
ଏହି ନ୍ୟୁରୋସାଇନ୍ସ ଯ କେବଳ ମସ୍ତିଷ୍କ ବୁଝିବା ସମ୍ପର୍କରେ ନୁହେଁ, ବରଂ ମାନବ ଶ୍ରେଷ୍ଠତାକୁ ବୃଦ୍ଧି କରାର ନିମିତ୍ତରେ।
This era of neuroscience is not merely about understanding the brain but enhancing human well-being.